ଆଜ୍ଞା ତେଣୁ ଆମେ ତୃତୀୟ ସ୍କନ୍ଧ ଚଉଦ ଅଧ୍ୟାୟ ଶ୍ଳୋକ ଚବିଶରେ ପାଠ କରିବା। ତେଣୁ ଯେତେବେଳେ ଦିଦି କାମ ବେଗରେ ପୀଡ଼ିତ ହୋଇ ତାଙ୍କର ସ୍ୱାମୀଙ୍କୁ ଯଜ୍ଞଶାଳାରେ ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରକାର ନିବେଦନ କରୁଛନ୍ତି ସଙ୍ଗ କରିବା ପାଇଁ, ତେଣୁ ପ୍ରଥମେ କଶ୍ୟପ ମୁନି ତାଙ୍କର ପତ୍ନୀଙ୍କୁ ବହୁତ ପ୍ରଶଂସା କରିଛନ୍ତି। କାରଣ ତାଙ୍କର ସ୍ୱାମୀ ସ୍ତ୍ରୀଙ୍କର ଦୁଇଙ୍କର ଉଭୟଙ୍କର ସାହାଯ୍ୟରେ ଏ ଗୃହସ୍ଥ ଜୀବନ ବହୁତ ସୁନ୍ଦର ଭାବରେ ଜଣେ ପାଳନ କରିପାରିବେ। ଗୃହସ୍ଥ ଜୀବନର ଗୃହସ୍ଥର ଆବଶ୍ୟକତା ରହୁଛି, ସେଥିପାଇଁ ଚାରୋଟି ଆଶ୍ରମ ଭଗବାନ ସୃଷ୍ଟି କରିଛନ୍ତି। ବିଷ୍ଣୁ ପୁରାଣରେ କୁହାଯାଇଛି ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ, ସେତେବେଳେ ଗୋଦାବରୀ ନଦୀ ତଟରେ ରାଜମହେନ୍ଦ୍ରରେ ସେତେବେଳେ ରାୟରାମଣଙ୍କ ସହିତ ଦେଖା ହେଇଥିଲା। ସେଇଠି ମହାପ୍ରଭୁ ଯେତେବେଳେ ପଚାରିଥିଲେ ତାଙ୍କୁ, ହେ ରାୟରାମାନନ୍ଦ କହିବ ତ ଦେଖିବା ସାଧ୍ୟ ସାଧନ ବିଷୟରେ, ଆମ ଜୀବନର କ'ଣ ଲକ୍ଷ୍ୟ ଏବଂ ସେ ଜୀବନର ଲକ୍ଷ୍ୟକୁ ପ୍ରାପ୍ତ ହେବା ପାଇଁ ଉପାୟ କ'ଣ, ସାଧ୍ୟ ସାଧନ ଯେତେବେଳେ ପଚାରିଥିଲେ ରାୟରାମାନନ୍ଦ ଉତ୍ତର ଦେବା ପାଇଁ କୁଣ୍ଠିତ ହେଉଥିଲେ। କାରଣ ଭଗବାନଙ୍କୁ ସେ କ'ଣ ଉତ୍ତର ଦେବେ, ସ୍ୱୟଂ ଭଗବାନ। କିନ୍ତୁ ରାୟରାମାନନ୍ଦକୁ କହିଲେ, ଦେଖ ରାୟରାମାନନ୍ଦ, ତୁମେ ଭାବୁଛ କି ତୁମେ ଶୂଦ୍ର ସ୍ତରରେ ଅଛ ବୋଲି ତୁମେ କଥା କହିପାରିବ ନାହିଁ, ଗୁରୁ ହୋଇପାରିବ ନାହିଁ? ନା ନା, କିବା ବିପ୍ର କିବା ନାସି, ଶୂଦ୍ର କେନେ ନହେ, ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ। ଯିଏ କୃଷ୍ଣ ତତ୍ତ୍ୱ ଜାଣନ୍ତି ସେ ସନ୍ନ୍ୟାସୀ ହୁଅନ୍ତୁ ବା ବ୍ରାହ୍ମଣ ହୁଅନ୍ତୁ ବା ଶୂଦ୍ରଟି ହୁଅନ୍ତୁ, କିନ୍ତୁ ଯିଏ ତତ୍ତ୍ୱ ଜାଣନ୍ତି ସେ ଗୁରୁ। ତେଣୁ ଏହିଭଳି ଭାବରେ କହିବାରୁ ରାୟରାମାନନ୍ଦ କହିଲେ, ପ୍ରଭୁ ମୁଁ ହେଉଛି ବୀଣା ଯନ୍ତ୍ର, ଆପଣ ଯେଉଁଭଳି ଭାବରେ ବୀଣା ବଜାଇବା ପାଇଁ ଚାହିଁବେ ସେଭଳି ଭାବରେ ବଜାନ୍ତୁ, ମୋ ମୁଖରେ ଆପଣ ଆପଣଙ୍କର ଜ୍ଞାନ ପ୍ରଦାନ କରନ୍ତୁ। ଏଇଭଳି ଭାବରେ କହି ସେ କହିଥିଲେ ଯେ ପ୍ରଭୁ, ଏ ସାଧ୍ୟ ହେଉଛି ସାଧ୍ୟ ସାଧନ ଆମେ କେମିତି ପ୍ରାପ୍ତ ହେବା, ନା ଏଇ ବର୍ଣ୍ଣାଶ୍ରମ ଦ୍ୱାରା ବିଷ୍ଣୁ ପୁରାଣରେ ଏକଥା ବର୍ଣ୍ଣନା କରାଯାଇଛି। ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପର ପୁମାନ ବିଷ୍ଣୁ ରାରାଜତେ ପନ୍ଥା ନାନ୍ୟ ଦୋଷ କାରଣ। ବର୍ଣ୍ଣାଶ୍ରମ ଧର୍ମ ଯେଉଁ ରହିଛି, ଚାରି ବର୍ଣ୍ଣ ଯେଉଁ ରହିଛି, ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର, ଏବଂ ଚାରି ଆଶ୍ରମ ଯେଉଁ ରହିଛି, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ସନ୍ନ୍ୟାସ, ଆର ଉଦ୍ଦେଶ୍ୟ ହେଉଛି ବର୍ଣ୍ଣାଶ୍ରମ ଚାରବତା ପୁରୁଷେଣ ପର ପୁମାନ, ପରମ ପୁରୁଷ ଯିଏକି ବିଷ୍ଣୁ ତାଙ୍କର ଆରାଧନା ପାଇଁ ଇଏ ଉପାୟ ବ୍ୟବସ୍ଥା କରାଯାଇଛି। ତେଣୁ ନାନ୍ୟତତ୍ତ୍ୱସ କାରଣ, ଅନ୍ୟ କୌଣସି ଉପାୟରେ ଭଗବାନଙ୍କୁ ସନ୍ତୋଷ କରାଯାଇପାରିବ ନାହିଁ। ଭଗବତ ଗୀତାରେ ମଧ୍ୟ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ଅର୍ଜୁନଙ୍କୁ କହିଲେ, ଅର୍ଜୁନ ଏ ଯେଉଁ ବିଭିନ୍ନ ବର୍ଣ୍ଣାଶ୍ରମ ବିଷୟରେ କୁହାଯାଇଛି, ତେଣୁ ଯଥ ପ୍ରଭୃତି ଭୂତାନା ଯେନ ସର୍ବମିଦମ୍ ତତମ ସ୍ୱକର୍ମଣା ତମ ବ୍ୟର୍ଥ ସିଦ୍ଧିଂ ବିନ୍ଦତି ମାନବ। ଆମେ ଏହି ବର୍ଣ୍ଣାଶ୍ରମ ମାଧ୍ୟମରେ ସିଦ୍ଧି ଲାଭ କରିପାରିବା ଯଦି ନିଜ ନିଜ କର୍ମ ଦ୍ୱାରା ଭଗବାନଙ୍କର ଆରାଧନା କରାଯିବ। ଏହିଭଳି ଭାବରେ ଗୃହସ୍ଥ ଆଶ୍ରମରେ ସ୍ତ୍ରୀର ଯେଉଁଭଳି ଭାବରେ କଣ୍ଟ୍ରିବ୍ୟୁସନ୍ ରହିଛି, ଅବଦାନ ରହିଛି, ସ୍ୱାମୀର ଅବଦାନ ରହିଛି, ଏହିଭଳି ଭାବରେ ଦୁହେଁ ଦୁହେଁ ପାରସ୍ପରିକ ସମ୍ବନ୍ଧରେ ଏ ଜୀବନର ଅନ୍ତିମ ଲକ୍ଷ୍ୟ ପ୍ରାପ୍ତ ହୋଇପାରିବେ। ତେଣୁ ଏହିଭଳି ଭାବରେ କହି କଶ୍ୟପ ମୁନି ଚାହୁଁଛନ୍ତି ଏ ସମୟଟା ବିତିଯାଉ, ସନ୍ଧ୍ୟା ସମୟ। ତେଣୁ ଯେତେବେଳେ ଦିଦି ଶୁଣିବା ପାଇଁ ନାରାଜ, ଶୁଣିବା ପାଇଁ ସେ ପ୍ରସ୍ତୁତ ନୁହନ୍ତି, ତେଣୁ ସେ ବିଭିନ୍ନ ପ୍ରକାର ଜ୍ଞାନ ପ୍ରଦାନ କରୁଛନ୍ତି। ତେଣୁ ଏ ଶ୍ଳୋକରେ କହୁଛନ୍ତି ଯେ ଏତସ୍ୟା ସାଧ୍ୱୀ ସନ୍ଧ୍ୟା, ତାଙ୍କୁ ତାଙ୍କୁ ସମ୍ମାନ ପ୍ରଦର୍ଶନ କରୁଛନ୍ତି, ତେଣୁ ସାଧ୍ୱୀ ପ୍ରକୃତରେ ସାଧ୍ୱୀ ସିଏ ଦିଦି ଯିଏ ସିଏ ହେଉଛନ୍ତି ସାଧ୍ୱୀ। ସାଧୁ, ସାଧୁର ଲକ୍ଷଣ କ'ଣ? ଭଗବତ ଗୀତାରେ ଭଗବାନ କହିଛନ୍ତି, ଭଗବତ ଗୀତା ନବମ ଅଧ୍ୟାୟରେ ଭଗବାନ କହିଛନ୍ତି କ'ଣ ସାଧୁର ଲକ୍ଷଣ? ଅପି ଚେତ୍ ଶୂଦ୍ରାଚାରୋ ଭଜତେ ମା ଅନନ୍ୟ ଭାବ ସାଧୁରେବ ସମନ୍ତବ୍ୟ ସମ୍ୟକ ବ୍ୟବସିତ ହୋଇ। ସାଧାରଣତଃ ଲୋକମାନେ ବୁଝିପାରନ୍ତି ନାହିଁ ଏ ଘଟଣାଟି, ସାଧୁ କାହାକୁ କୁହାଯିବ। ଏମିତିକି ଧର୍ମରାଜଙ୍କର ଦୂତମାନେ ମଧ୍ୟ ଜାଣିପାରିଲେ ନାହିଁ କିଏ ସାଧୁ କିଏ ଅସାଧୁ, ଭାଗବତ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ସେମାନେ ଭାବୁଥିଲେ ଏ ଅଜାମିଳ ଇଏ ଗୋଟେ ଅସାଧୁ ବ୍ୟକ୍ତି, ଇଏ ସାଧୁ ନୁହଁ। କାହିଁକି ନା ସବୁ ପ୍ରକାର ପାପର ଲିଷ୍ଟ ରହିଛି ଚିତ୍ରଗୁପ୍ତଙ୍କ ପାଖରେ, ତାଙ୍କର ଯେଉଁ CCR ଥିଲା ସେଇଟା ଫିଲଅପ୍ ହେଇ ଆହୁରି ଅଧିକ କାଗଜ ଲାଗିଗଲାଣି, ଏତେ ପାପ କରିଛି ଲିଷ୍ଟ, ଅସରନ୍ତି ଲିଷ୍ଟ ରହିଛି। ତେଣୁ ସେ ଭାବୁଛନ୍ତି ଇଏ ହେଉଛି ନମ୍ବର ୱାନ୍ ଅସାଧୁ ବ୍ୟକ୍ତି। କିନ୍ତୁ ଯେତେବେଳେ ବିଷ୍ଣୁଙ୍କର ଦୂତମାନେ କହିଲେ ତୁମେ ଧର୍ମରାଜଙ୍କର ଦୂତ ହେଇ ସାଧୁ କିଏ ଆହୁରି ଜାଣିପାରିଲା ନାହିଁ, ଇଏ ହେଉଛି ନମ୍ବର ୱାନ୍ ସାଧୁ, ତୁମେ ଯେଉଁ କହିଲ ତାର ଅସାଧୁତା ବର୍ଣ୍ଣନା କଲ, ଏଇ ଜନ୍ମର ଅସାଧୁତା କହିଲ, ଏଇ ଜନ୍ମରେ ଏଇଭଳି ଭାବରେ ସେ ପାପ କାର୍ଯ୍ୟ କରିଥିଲା, କିନ୍ତୁ ତୁମେ ଗୋଟିଏ ଜନ୍ମ କ'ଣ କହୁଛ, ଗୋଟିଏ ଜନ୍ମ ଯଦି ଧରି ଏଇଭଳି ଭାବରେ ପାପ କାର୍ଯ୍ୟ କରିଥିଲେ ମଧ୍ୟ ତଥାପି ସେ ସାଧୁ ବ୍ୟକ୍ତି ନମ୍ବର ୱାନ୍ ସାଧୁ ହେଇଗଲେ ନା, କେମିତି ହେଇଗଲେ ସାଧୁ, କେତେବେଳେ ହେଲେ ନା, ଜନ୍ମ କୋଟିଆ ଅଂଶା ବି ଯତ୍ ବ୍ୟାଜହାର ବିବସୋ ନାମ ସ୍ୱସ୍ଥେନ ଘରେ ଅୟଂ ହି କୃତ ନିର୍ବେଶ। ସେ ସାଧୁ ହେଇଯାଇଛନ୍ତି, ତୁମେ ଜାଣିପାରିଲନି ଆହୁରି, ଅସାଧୁରୁ ସେ ସାଧୁ ବ୍ୟକ୍ତିରେ ପରିଣତ ହେଇସାରିଲଣି ନା, କେତେବେଳେ ହେଇଗଲେ ସାଧୁ ନା, ଯତ୍ ବ୍ୟାଜହାର ବିବସୋ, ଯେତେବେଳେ ତୁମେ ଟାଣିକି ନେଉଥିଲ ତାର ଯେଉଁ ସୂକ୍ଷ୍ମ ଶରୀର ରହିଛି ପାଶ ପକାଇକି ନେବା ପାଇଁ ବସିଥିଲ, ସେତେବେଳେ ସେ କ'ଣ କହିଥିଲା ନା, ନାରାୟଣ କହିଥିଲା, ନାରାୟଣ ପୁଅକୁ ଲକ୍ଷ୍ୟ କରି ନାହାନ୍ତି, ତା ପୁଅ ଖେଳୁଥିଲା ସେଠି, 5 ବର୍ଷର ପିଲା ସେଠି ଖେଳୁଥିଲା, ତାକୁ ଡାକିଲା ନାରାୟଣ ବୋଲି ନା, ନା ନା, ସେ ହେଉଛି ଭଗବାନଙ୍କର ନାମ। ଯଦି ବ୍ୟାଜହାର ବିବସୋ, ସେଇ ମୃତ୍ୟୁ ସମୟରେ ସେ ତାର ମୁଖରୁ ଏଇଟା ଉଚ୍ଚାରଣ ହେଇଛି, ଇଏ ହେଉଛି ନାମ, ଇଏ ହେଉଛି ହରିଙ୍କର ନାମ ସ୍ୱସ୍ଥାୟନ ନା, ସେ ପୁଅର ନାଁ ଦେଇଛି ନା, ନା ସିଏ ହେଉଛି ହରିଙ୍କର ନାମ ନାରାୟଣ, ଯେଉଁଟା ସ୍ୱସ୍ଥାୟନ ସମସ୍ତେ କିଛି ସ୍ୱସ୍ତି ସମସ୍ତେ କିଛି ମଙ୍ଗଳ ପ୍ରଦାନ କରେ ଏ ହରିଙ୍କର ନାମ। ତେଣୁ ସିଏ ତ ବୁଝିପାରିଲେ ନାହିଁ ପ୍ରକୃତିରେ ସାଧୁ, ସିଏ ବୁଝିପାରିଲେନି, ତଥାପି ଯେତେ ବୁଝେଇଲେ ମଧ୍ୟ ବିଷ୍ଣୁ ଦେବତାମାନେ ଯେତେ ବୁଝେଇଲେ ଯେ ଏଇଭଳି ଭାବରେ ତୁମେ କହୁଛ ସେ ପୁଅକୁ ଲକ୍ଷ୍ୟ କରି ନେଇଥିଲା, କିନ୍ତୁ ସେ ଭଗବାନଙ୍କ ନାମ ନେଇଛି, ଏଇଟା ହେଉଛି ସାଙ୍କେତ, ଏଇଟା ହେଉଛି ସାଙ୍କେତ ବା ନାମାଭାସ ସେ ନେଇଛି, ସାଙ୍କେତୀୟ ପାରିହାସ୍ୟ ସ୍ତୋଭଂ ମେଳନ ଭା, ଚାରି ପ୍ରକାର ନାମାଭାସ ରହିଛି, ସେ ପୁଅକୁ ଲକ୍ଷ୍ୟ କରି ନାମାଭାସ ନେଇଥିଲେ, ସାଙ୍କେତୀୟ ନାମ ଗ୍ରହଣ କରିଥିଲେ, କିଏ ପରିହାସରେ ଭଗବାନଙ୍କ ନାମ ଗ୍ରହଣ କରୁଛନ୍ତି, କିଏ ଥଟା ସାଙ୍କେତିକ ପାରିହାସ ସ୍ତୋଭଂ ଡ୍ରାମାରେ ଭଗବାନଙ୍କ ନାମ ନେଉଛନ୍ତି, କିଏ ହେଳାରେ ମଧ୍ୟ ଭଗବାନଙ୍କ ନାମ ନେଉଛନ୍ତି, କିନ୍ତୁ ଯାହା ହେଲେ ମଧ୍ୟ ସେ ଭଗବାନଙ୍କର ନାମ ସେ ସମସ୍ତ ପାପକୁ ଦୂର କରିଦିଏ। ଯମରାଜଙ୍କ ଦୂତମାନେ ମଧ୍ୟ ବୁଝିପାରିଲେନି, ଯେତେ ବିଷ୍ଣୁ ଦୂତ ବୁଝେଇଲେ ମଧ୍ୟ ତଥାପି ତାଙ୍କର ସନ୍ଦେହ ରହିଗଲା। ତ ଫେରିଯାଇକରି ସେ ତାଙ୍କର ଯମରାଜଙ୍କୁ ପଚାରୁଛନ୍ତି, ପ୍ରଭୁ ଧର୍ମଟା କ'ଣ ପ୍ରକୃତିରେ ମୋତେ ଆମେ ଟିକେ କହିଲେ ବୋଲେ, ଆଉଥରେ ଭଲକରି ଆମେ ଠିକ୍ ଭାବରେ ବୁଝିନୁ କି, ଧାର୍ମିକ ବ୍ୟକ୍ତି ସେ ହେଇଗଲା କେମିତି ଅଜାମିଳ। ତେଣୁ ଯମରାଜ ପୁଣି ତାଙ୍କୁ ଜ୍ଞାନ ପ୍ରଦାନ କଲେ, ତେଣୁ ଇଏ ସାଧୁ ବ୍ୟକ୍ତି କିଏ ହେବ ତାକୁ ବୁଝିବା ଏତେ ସହଜ ନୁହଁ। ଭଗବାନ ସେଥିପାଇଁ ଅର୍ଜୁନ କହୁଛନ୍ତି, ଅର୍ଜୁନ ଜଣେ ଦୁରାଚାରୀ ବ୍ୟକ୍ତି ମଧ୍ୟ ଅସାଧୁ ବ୍ୟକ୍ତି ମଧ୍ୟ ସାଧୁ ହେଇଯିବ, ଅଭିଚେତ ସୁଦୁରାଚାର, ଖାଲି ଦୁରାଚାରୀ ନୁହଁ, ଯେତେ ଦୁରା ଯେତେ ସୁଦୁରାଚାରୀ ଯେତେ ବଡ଼ ଦୁରାଚାରୀ ବ୍ୟକ୍ତି ହୁଅନ୍ତୁ ନା କାହିଁକି, କିନ୍ତୁ ଯଦି ସେ ଭଗବାନଙ୍କର ଭଜତେ ମା ମନନ୍ୟ ଭାବ, ମୋର ଯଦି ଭଜନ କଲା ଅନନ୍ୟ ଭାବରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ଯିଏ ଭଜନ କଲା ତାହେଲେ ସାଧୁରେ ଏବେ ସମନ୍ତବ୍ୟ, ତୁମେ କହିବନି ସିଏ ଅସାଧୁ ହେଇକି ରହିଥିଲା, ସେ ସାଧୁ ହେଇଯାଇଛି, ସାଧୁରେ ଏବେ ସମନ୍ତବ୍ୟ ସମ୍ୟକ ବ୍ୟବସ୍ଥିତ ହିସ, ସେ ସମ୍ୟକ ଠିକ୍ ରାସ୍ତାରେ ଆସି ପହଞ୍ଚି ଯାଇଛନ୍ତି ବୁଝିବାକୁ ପଡ଼ିବ ନା, ପ୍ରଭୁ ସେ ଯେଉଁ ବିଭିନ୍ନ ପ୍ରକାର ଦୁରାଚାରୀ କାର୍ଯ୍ୟ କରୁଥିଲେ ତାର କିଛି ରିଆକ୍ସନ୍ ନାହିଁ ନା, କ୍ଷିପ୍ରଂ ଭବତି ଧର୍ମାତ୍ମା, ଖୁବ୍ ଯଦିଓ ସେମାନେ ଅଧର୍ମ ଅବସ୍ଥାରେ ଥିଲେ କିନ୍ତୁ ସେମାନେ କ୍ଷିପ୍ରଂ ଖୁବ୍ ଶୀଘ୍ର ସେମାନେ ଧର୍ମାତ୍ମାରେ ପରିଣତ ହୋଇଯିବେ। କ୍ଷିପ୍ରଂ ଭବତି ଧର୍ମାତ୍ମା ଶାଶ୍ୱତ ଶାନ୍ତି ନିଗଚ୍ଛତି, ପୂର୍ଣ୍ଣ ଭାବରେ ସେମାନେ ଶାନ୍ତି ପ୍ରାପ୍ତ ହେବେ। ତେଣୁ କୁନ୍ତିପୁତ୍ର ଅର୍ଜୁନ, ମୁଁ ତୁମକୁ କହୁଛି ତୁମେ ଘୋଷଣା କର ନା ପ୍ରଭୁ, କ'ଣ ମୁଁ ଘୋଷଣା କରିବି ନା, କୌନ୍ତେୟ ପ୍ରତିଜାନି ନାମେ ଭକ୍ତ ପ୍ରଣଶତି, ସେ ଦୁରାଚାରୀ ବ୍ୟକ୍ତି ହେଲେ ମଧ୍ୟ ଯଦି ସେ ଭଗବାନଙ୍କୁ ଆରାଧନା କଲା ସେ ମଧ୍ୟ ଶ୍ରେଷ୍ଠ ଭକ୍ତ ହେଇଯାଉଛି। ତେଣୁ ଜଣେ ଦୁରାଚାରୀ ବ୍ୟକ୍ତି ହୁଅନ୍ତୁ ବା ଜଣେ ସାଧୁ ବ୍ୟକ୍ତି ହୁଅନ୍ତୁ।